ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି 60.96% ମତଦାନ ହୋଇଛି. ତାଇୱାନରେ ଆଜି ପୂର୍ବାହ୍ନରେ ଭିନ୍ନ ଭିନ୍ନ ତୀବ୍ରତାର 10ଟି ଭୂମିକମ୍ପ ଅନୁଭୂତ, ତୀବ୍ରତା 6.1। ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗର ରେଡ୍ ଆଲର୍ଟ ଜାରି। ତୀରନ୍ଦାଜିରେ ଭାରତ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ଏବଂ ଆଇପିଏଲ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା। ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି 60.96% ମତଦାନ ହୋଇଛି। ଏହି ପର୍ଯ୍ୟାୟରେ 88ଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା। ମତଦାନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣ ରହିଥିବା ନିର୍ବାଚନ ଆୟୋଗ କହିଛନ୍ତି। 13ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଭୋଟରମାନେ ଉତ୍ସାହର ସହ ମତଦାନ କେନ୍ଦ୍ରରେ ମତଦାନ କରିଥିଲେ। କେରଳର 20ଟି, କର୍ଷ୍ଣାଟକର 14ଟି, ରାଜସ୍ଥାନର 13ଟି, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର 8ଟି ଲେଖାଏଁ, ମଧ୍ୟପ୍ରଦେଶର 6ଟି, ଆସାମ ଓ ବିହାରର 5ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର 3ଟି ଲେଖାଏଁ ଆସନ ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନରେ ମତଦାନ ହୋଇଥିଲା। ମଧ୍ୟପ୍ରଦେଶର ବେତୁଲ ସଂସଦୀୟ ନିର୍ବାଚନ ମଣ୍ଡଳୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଥିବାବେଳେ ବିଏସ୍ପି ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁଁ ଏବେ ସେଠାରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ। ନିର୍ବାଚନ କମିଶନ କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା, ଫଳରେ ଭୋଟରମାନେ ବିନା ଭୟ କିମ୍ବା ଧମକରେ ଭୋଟ୍ ଦେବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 1 ଲକ୍ଷରୁ ଅଧିକ ମତଦାନ କେନ୍ଦ୍ରରେ ୱେବ୍ କାଷ୍ଟିଂ କରାଯାଇଥିଲା। ଆୟୋଗ କହିଛନ୍ତି ଛତିଶଗଡ଼ର ବସ୍ତର ଡିଭିଜନର 102 ଗାଁରେ ପ୍ରଥମ ଥର ପାଇଁ ଲୋକସଭା ନିମନ୍ତେ ମତଦାନ ହୋଇଛି। ଇଭିଏମ୍ରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ସିଲ୍ ହୋଇଛି ସେମାନେ ହେଉଛନ୍ତି କେରଳର ୱାଇନାଡ଼ରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ୱାଇନାଡ଼ରୁ ନିର୍ବାଚନ ଲଢ଼ିଥିବା ସିପିଏଲ୍ର ଏନି ରାଜା, ତିରୁବନନ୍ତପୁରମ୍ରୁ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ତିରୁବନନ୍ତପୁରମ୍ରୁ କଂଗ୍ରେସ ନେତା ଶଶି ଥରୁର୍, ବେଙ୍ଗାଲୁରୁ ଦକ୍ଷିଣରୁ ବିଜେପିର ତେଜସ୍ୱୀ ସୂର୍ଯ୍ୟ, ମଥୁରାରୁ ବିଜେପିର ହେମାମାଳିନୀ। ଅନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ମେରଟରୁ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲ, ମାଣ୍ଡିଆରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ପୂର୍ଣ୍ଣିଆରୁ ପପୁ ଯାଦବ ରହିଛନ୍ତି। ତାଇୱାନରେ ଆଜି ପୂର୍ବାହ୍ନରେ ଭିନ୍ନ ଭିନ୍ନ ତୀବ୍ରତାର 10ଟି ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ଏହାର ତୀବ୍ରତା 6.1 ରହିଛି। ସେଠାକାର କେନ୍ଦ୍ରୀୟ ପାଣିପାଗ ପ୍ରଶାସନ କହିଛି ପୂର୍ବ ଉପକୂଳର ହୁଆଲିନ୍ ସହରଠାରୁ ପ୍ରାୟ 40 କିଲୋମିଟର ଦୂରରେ 18.9 କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ତାଇୱାନର ଜାତୀୟ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ଖବର ମିଳିନାହିଁ। ଏହି ଭୂମିକମ୍ପ ପରେ କୌଣସି ସୁନାମି ସତର୍କ ଜାରି କରାଯାଇନାହିଁ। 2 ସପ୍ତାହ ପୂର୍ବେ 7.4 ତୀବ୍ରତାର ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାକୁ ତାଇୱାନ 25 ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ବୋଲି କହିଛି। ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ କୋହ୍ଲାପୁର ସହରର ତପୋବନ ପଡ଼ିଆରେ ଏକ ଜନସଭାକୁ ସମ୍ବୋଧିତ କରିବେ। କୋହ୍ଲାପୁର ନିର୍ବାଚନ ମଣ୍ଡଳୀର ମହାୟୁତି ପ୍ରାର୍ଥୀ ସଞ୍ଜୟ ମେଣ୍ଡଲିକ୍ ଓ ହାଟକାଙ୍ଗଲେର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଶ୍ରୀ ମୋଦି ପ୍ରଚାର କରୁଛନ୍ତି। କୋହ୍ଲାପୁରରେ କଂଗ୍ରେସ ଶିବସେନାର ବର୍ତ୍ତମାନର ସାଂସଦ ସଞ୍ଜୟ ମେଣ୍ଡଲିଙ୍କ ବିପକ୍ଷରେ କୋହ୍ଲାପୁର ରାଜପରିବାରର ଉତ୍ତରାଧିକାରୀ ଛତ୍ରପତି ସାହୁ ମହାରାଜଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଲାଟୁର ଜିଲ୍ଲାରେ ଦଳର ପ୍ରାର୍ଥୀ ଡକ୍ଟର ଶିବାଜୀ କାଲଗେଙ୍କୁ ସମର୍ଥନ କରିବା ପାଇଁ ପ୍ରଚାର କରିବେ। ଲାଟୁରରେ ଭାରତୀୟ ଜନତା ପାର୍ଟି ଡାକ୍ତର ଶିବାଜୀ କାଲଗେଙ୍କ ବିପକ୍ଷରେ ବର୍ତ୍ତମାନର ସାଂସଦ ସୁଧାକର ସରଙ୍ଗାରେଙ୍କୁ ପ୍ରାର୍ଥୀ କରିଛି। May 7 ତୃତୀୟ ପର୍ଯ୍ୟାୟରେ କୋହ୍ଲାପୁର, ହାଟକାଙ୍ଗଲେ ଏବଂ ଲାଟୁର ଲୋକସଭା ଆସନ ପାଇଁ ମତଦାନ ହେବ। ଗୁଜରାଟରେ ନିର୍ବାଚନ ପ୍ରଚାର ଜୋର ଧରିଛି। ବିଜେପିର ବରିଷ୍ଠ ନେତା ଅମିତ ଶାହା ଏବଂ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ନିଜ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ପ୍ରଚାର କରୁଛନ୍ତି। ଆସନ୍ତା 7 ଗୁଜରାଟରେ ମତଦାନ ହେବ। ବରିଷ୍ଠ ବିଜେପି ନେତା ଅମିତ ଶାହା ଆଜି ପୋରବନ୍ଦର, ଭରୁଚ ଏବଂ ପଞ୍ଚମହଲରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ 3 ମାରାଥନ ରାଲିକୁ ସମ୍ବୋଧିତ କରିବେ। ସନ୍ଧ୍ୟାରେ ଶ୍ରୀ ଶାହା ଭଦୋଦରାରେ ଏକ ରୋଡ୍ ଶୋ କରିବେ। ଅନ୍ୟପକ୍ଷରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଦକ୍ଷିଣ ଗୁଜରାଟରେ ପ୍ରଥମ ଥର ପାଇଁ ପ୍ରଚାର କରିବେ। ସେ ଆଜି ବଲସାଡ ଜିଲ୍ଲାର ଧର୍ମପୁରଠାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। କଂଗ୍ରେସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ମୁକୁଲ ୱାସନିକ୍ ଓ ପ୍ରଦେଶ କଂଗ୍ରେସ ନେତା ଶକ୍ତି ସିଂ ଗୋହିଲ ମଧ୍ୟ ଆଜି ନିର୍ବାଚନ ପ୍ରଚାରରେ ଯୋଗଦେବେ। ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ, ଏ ନେଇ ଭାରତୀୟ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି। ଚଳିତ ମାସ 30 ତାରିଖ ସୁଦ୍ଧା ବିହାର, ଝାଡ଼ଖଣ୍ଡ, ତେଲଙ୍ଗାନା, ରାୟଲସୀମା, ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତାମିଲନାଡୁ, ପୂର୍ବ ଉତ୍ତରପ୍ରଦେଶ, କେରଳ, ମାହେ, କୋଙ୍କଣ, ପଶ୍ଚିମ ଉତ୍ତରପ୍ରଦେଶ, ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ୟାନମ୍ରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଇଏମ୍ଡି କହିଛି। ଏହି ସମୟ ମଧ୍ୟରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଆସନ୍ତାକାଲି ପର୍ଯ୍ୟନ୍ତ ସଂଲଗ୍ନ କେନ୍ଦ୍ରୀୟ ଭାରତ ଓ ଉତ୍ତର ପଶ୍ଚିମ ଭାରତର ସମତଳ ଅଞ୍ଚଳ ଏବଂ ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ପଶ୍ଚିମ ହିମାଳୟ ଅଞ୍ଚଳରେ ବଜ୍ରପାତ ଓ ପବନ ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଦିନ 11:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା 41.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ 41.2, କେନ୍ଦୁଝରରେ 40.6 ଏବଂ ବାଲେଶ୍ୱରରେ 40.1 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ରାଜ୍ୟର 12 ସହରରେ 43 ଡିଗ୍ରୀରୁ ଅଧିକ ଏବଂ 32 ସହରର ତାପମାତ୍ରା 40 ଡିଗ୍ରୀରୁ ଅଧିକ ରହିଥିଲା। ଅନୁଗୁଳରେ ଗତକାଲି ସର୍ବାଧିକ 44.6 ଡିଗ୍ରୀ ସେଲ୍ସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 48 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା 2 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାଛଡ଼ା ଆଗାମୀ 4-5 ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ତୀରନ୍ଦାଜୀରେ ଭାରତ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ଆଜି ସାଂଘାଇରେ ଚାଲିଥିବା ତୀରନ୍ଦାଜୀ ବିଶ୍ୱକପ୍ରେ ଭାରତର ଜ୍ୟୋତି ସୁରେଖା ଭେନମ୍, ଅଦିତି ଗୋପୀଚାନ୍ଦ ସ୍ୱାମୀ ଓ ପରନୀତ କୌର ଇଟାଲୀକୁ 236-225 ପରାସ୍ତ କରି ସ୍ୱର୍ଣ୍ଣପଦକ ଜିତିଛନ୍ତି। ଭାରତୀୟ ମହିଳା ଦଳ ମାତ୍ର 4 ପଏଣ୍ଟ ହ୍ରାସ କରି ଷଷ୍ଠ ମାନ୍ୟତାପ୍ରାପ୍ତ ଇଟାଲୀକୁ ପରାସ୍ତ କରିବାରେ ସଫଳ ହୋଇଛି। ଆମେରିକା ଓ ଚୀନ୍ ମଧ୍ୟରେ ଏକାଧିକ ବୈଠକ ପରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବା ଦିଗରେ ଆଗକୁ ବଢ଼ିବା ସହ କେତେକ ପ୍ରସଙ୍ଗରେ ମିଳିତ ଭାବେ କାର୍ଯ୍ୟ ଜାରି ରଖିବାକୁ ଉଭୟ ଦେଶ ରାଜି ହୋଇଛନ୍ତି। ତିନିଦିନିଆ ଚୀନ୍ ଗସ୍ତରେ ଥିବା ଆମେରିକାର ବୈଦେଶିକ ସଚିବ ଆଣ୍ଟ୍ରୋନି ବ୍ଲିଙ୍କେନ୍, ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍, ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୱି ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆମେରିକୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ ଚୀନ୍ରେ ଭୁଲ୍ ଭାବରେ ଅଟକଥିବା କିମ୍ବା ଦେଶାନ୍ତର ଆଦେଶର ସମ୍ମୁଖୀନ ହୋଇଥିବା ଆମେରିକୀୟ ନାଗରିକଙ୍କ ମାମଲାର ସମାଧାନ ବ୍ଲିଙ୍କେନ୍ଙ୍କର ସର୍ବୋଚ୍ଚ ପ୍ରାଥମିକତା। ରୁଷିଆରେ ପ୍ରତିରକ୍ଷା ଶିଳ୍ପ ଘାଟିକୁ ସମର୍ଥନ କରୁଥିବାରୁ ଆମେରିକା ମଧ୍ୟ ଚୀନ୍ ନିକଟରେ ଗଭୀର ଉଦ୍ବେଗ ପ୍ରକାଶ କରିଛି। ଇତିମଧ୍ୟରେ ଏକ ଟିଭି ସାକ୍ଷାତକାରରେ ଆମେରିକାର ବୈଦେଶିକ ସଚିବ କହିଛନ୍ତି ଯେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ପୂର୍ବ ପ୍ରତିଶ୍ରତି ସତ୍ତ୍ୱେ ଆଗାମୀ ଆମେରିକା ନିର୍ବାଚନକୁ ପ୍ରଭାବିତ କରିବା ଏବଂ ଏଥିରେ ହସ୍ତକ୍ଷେପ କରିବାକୁ ଚୀନ୍ର ପ୍ରୟାସର ପ୍ରମାଣ ମିଳିଛି। ୟୁନାଇଟେଡ୍ ଆରବ ଏମିରେଟ୍ସରେ ଜଣେ ଭାରତୀୟ ଶିକ୍ଷକ ସମ୍ମାନଜନକ କେମ୍ବ୍ରିଜ୍ ଶିକ୍ଷକ ପୁରସ୍କାର ଜିତିଛନ୍ତି। ସାରଜା ବାଳିକା ଶାଖାର ଆୱାର ଓନ୍ ଇଂଲିଶ ହାଇସ୍କୁଲର ଶିକ୍ଷୟିତ୍ରୀ ଜିନା ଜଷ୍ଟୁସ୍ 2024 କେମ୍ବ୍ରିଜ୍ ଡେଡିକେଟେଡ୍ ଟିଚର ଆୱାର୍ଡରେ ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକା ପାଇଁ ଆଞ୍ଚଳିକ ବିଜେତା ଭାବେ ମନୋନୀତ ହୋଇଛନ୍ତି। ଦକ୍ଷିଣ ଚୀନ୍ ସାଗରରେ ବଢ଼ୁଥିବା ସାମୁଦ୍ରିକ ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି ବୋଲି ଚୀନ୍ର ଦାବିକୁ ଫିଲିପାଇନ୍ସ ଖଣ୍ଡନ କରିଛି। ଫିଲିପାଇନ୍ସ ପ୍ରତିରକ୍ଷା ସଚିବ ଗିଲବେର୍ଟୋ ଟିଓଡୋରୋ ଏକ ବିବୃତ୍ତିରେ କହିଛନ୍ତି ଯେ ଚୀନ୍ ସହ କୌଣସି ଆଭ୍ୟନ୍ତରୀଣ ଚୁକ୍ତି ହୋଇନାହିଁ। ଓଡ଼ିଶାରେ ମେ 13 ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଏବଂ ଏହା ଅନ୍ତର୍ଗତ 28 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ। ତେବେ 4 ଲୋକସଭା କ୍ଷେତ୍ର ପାଇଁ 38 ଜଣ ପ୍ରାର୍ଥୀ 75 ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ 28 ବିଧାନସଭା ଆସନ ନିମନ୍ତେ 266 ଜଣ ପ୍ରାର୍ଥୀ 483 ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଳାହାଣ୍ଡି ଲୋକସଭା କ୍ଷେତ୍ର ପାଇଁ 11 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଇପିଏଲ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଦିଲ୍ଲୀରେ ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ସେହିଭଳି ସନ୍ଧ୍ୟା 7:30 ଲକ୍ଷ୍ନୌଠାରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପରସ୍କରକୁ ଭେଟିବେ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ କୋଲକାତା ନାଇଟ୍ ରାଇଡର୍ସକୁ 8 ୱିକେଟ୍ରେ ପରାସ୍ତ କରିଥିଲା। ମୁଖ୍ୟ ସମ୍ଭାଦ ପୁଣିଥରେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି 60.967% ମତଦାନ। ତାଇୱାନ୍ରେ ଆଜି ପୂର୍ବାହ୍ନରେ ଭିନ୍ନ ଭିନ୍ନ ତୀବ୍ରତାର 10 ଭୂମିକମ୍ପ ଅନୁଭୂତ। ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗର ରେଡ୍ ଆଲର୍ଟ ଜାରି। ତୀରନ୍ଦାଜୀରେ ଭାରତ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି ଏବଂ ଆଇପିଏଲ୍ରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା।